ଜଗଦୀଶ ମହାନ୍ତିଙ୍କର ଗଳ୍ପଟିଏ ଭୂମିକମ୍ପ। ଗୋଟେ ଧକ୍କାରେ ନିଦ ଭାଙ୍ଗିଗଲା। ସ୍ୱପ୍ନ ଦେଖିଥିଲା କି? ନା, ସ୍ୱପ୍ନ ସ୍ୱପ୍ନ କିଛି ନୁହେଁ। କାଲି ରାତି ସାରା ଭଲ ନିଦ ବି ହୋଇଥିଲା, ଗଭୀର ନିଦ। ଅଥଚ ଉଠିଲା ବେଳକୁ ଦେହ ସାରା ନିଦର ମଇଳା ଜମିଯାଇଛି। ସେ ଆଖି ବନ୍ଦ କରି ପୁଣି ଶୋଇବାକୁ ଚେଷ୍ଟା କଲା ଓ ଚମକି ଉଠିଲା। ତାର ଖଟଟା ହଲୁଛି କ୍ୟା? ନିଦ ସବୁ ଫିଙ୍ଗିଦେଇ ଉଠି ବସିଲା। ସତରେ ତ ଖଟଟା ହଲୁଛି, ବହିପତ୍ର ସବୁ ବି ଭୟରେ ଥରୁଛନ୍ତି। ଛାତରେ ସିଲିଂ ଫ୍ୟାନ୍ଟା କ'ଣ ହଲୁଛି? ସେ ଅନେଇଲା, ହୁଏତ ଖସି ପଡ଼ିବ ଫ୍ୟାନ୍ଟା। ସେ ତଉଡ଼ିକିରି ବାହାରକୁ ଗଲା। ରାସ୍ତା ଉପରେ ଥିବା ଖୁଣ୍ଟଟା କେମିତି ନଇଁ ପଡ଼ୁଛି। ଅଥଚ ରାସ୍ତାର ଲୋକଙ୍କର ସିଆଡ଼କୁ ଟିକେ ବି ଖିଆଲ ନାହିଁ। ଖୁବ୍ ମନ ଦେଇ ଦୋକାନଟି ପାନ ବନାଉଛି। ଜଣେ ସାଇକେଲ ଧରି ଠିଆ ହୋଇଛି। ରାସ୍ତାର ସେପଟ ସାମ୍ନା ଘରେ କଲେଜରେ ପଢ଼ୁଥିବା ଝିଅଟି ଝରକା ପାଖରେ ଠିଆ ହୋଇ ମୁଣ୍ଡ କୁଣ୍ଡଉଥିଲା। ସନ୍ଦୀପର ଆଖି ପଡ଼ିବା ମାତ୍ରେ ଭିତରକୁ ଚାଲିଗଲା। ସନ୍ଦୀପ ଏଥର ଅନୁଭବ କରିପାରିଲା ତା ପାଦ ତଳର ମାଟି ଜୋରରେ କମ୍ପୁଛି। ସେ ଠିଆ ହୋଇପାରୁନି, ଏଇ ମୁହୂର୍ତ୍ତରେ ହୁଏତ ପଡ଼ିଯିବ। ସେ ଆଉଜି ପଡ଼ିଲା ତା ଘରର କାନ୍ଥ ଉପରେ। ଚୂନ ସୁର୍କିରୁ କିଛି ଖସି ପଡ଼ିଲା। ତେବେ କ'ଣ ତା ଘରଟି ଭାଙ୍ଗିବା ଅବସ୍ଥାକୁ ଆସିଗଲାଣି? ଏ ଭିତରେ ଭାଙ୍ଗିଯିବ? ସେ ଟଳି ଟଳି ଆଗେଇ ଯାଇ ନିଜ ଘରକୁ ଅନେଇଲା। ଇସ୍, କେମିତି ଦବିଯାଉଛି ଘରଟା। ଅଥଚ ଚାରିଆଡ଼େ ଏତେ ଲୋକବାକ, କେହି କେମିତି ବୁଝିପାରୁନାହାନ୍ତି ଭୂମିକମ୍ପ ହେଉଛି ବୋଲି। ସନ୍ଦୀପ ଡରିଗଲା, ଏ କ'ଣ ହେଉଛି? ଭୂମିକମ୍ପ ଆରମ୍ଭ ହୋଇଯାଇଛି, ଅଥଚ ସମସ୍ତେ ନିର୍ଲିପ୍ତ ନିର୍ବିକାର। ସେ ପାଟି କରି କହିବାକୁ ଚେଷ୍ଟା କଲା, ଅଥଚ ଭୟରେ ପାଟି କରିପାରିଲାନି। ପଡ଼ୋଶୀ ନାୟକ ବାବୁ ଯାଉଥିଲେ ପରିବା ପାଇଁ ଦୋକାନକୁ। ସେ ତାଙ୍କୁ ହିଁ ଧରି ପକାଇଲା ରାସ୍ତା ଉପରଟାରେ। ନାୟକ ବାବୁ ବିଡ଼ି ପିଉଥିଲେ। ତାକୁ ଦେଖି କହିଲେ, ଚାଲନ୍ତୁ ସିଗରେଟ୍ ଆଣିବା। ତାର ସିଗରେଟ୍ ପିଇବାର ଇଚ୍ଛା ନଥିଲା। କହିଲା, ନାୟକ ବାବୁ ଏତେ ବଡ଼ ବିପଦଟାରେ। ନାୟକ ବାବୁ କୌତୂହଳୀ ହେଲେ, ଅନ୍ୟର ବିପଦ ପଡ଼ିଲେ ତାଙ୍କର କୌତୂହଳ ବଢ଼ିଯାଏ। ପଚାରିଲେ, କାହାର ବିପଦ, କି ବିପଦ ହେଲା ସନ୍ଦୀପ ବାବୁ? ସନ୍ଦୀପ ଏଥର ସମ୍ଭାଳି ପାରିଲାନି, କହିଦେଲା, ଆପଣ ବୁଝିପାରୁନାହାନ୍ତି ଭୂମିକମ୍ପ ହେଉଛି। ନାୟକ ବାବୁ ଚାରିଆଡ଼େ ଅନେଇଲେ, କାହିଁ କିଛି ତ ବୁଝି ହେଉନି, ବୁଝିପାରୁନାହାନ୍ତି। ସନ୍ଦୀପ ଆଶ୍ଚର୍ଯ୍ୟ ହୋଇଗଲା, କେମିତି ବୁଝିପାରୁନାହାନ୍ତି ଯେ? ନାୟକ ବାବୁ ଏଥର ଅଳ୍ପ ହସିଲେ। ଜାଣିବାକୁ ଚାହିଁଲେ ସନ୍ଦୀପର କୌଣସି ବାନ୍ଧବୀ ଅଛି କି ନାହିଁ, ପ୍ରତି ରାତିରେ ଭଲ ନିଦ ହୁଏ କି ନାହିଁ, ତାର ଇଚ୍ଛା କ'ଣ, ସବୁବେଳେ ସେ ଏତେ ଉଦାସ ରହେ କାହିଁକି। ନାୟକ ବାବୁ ଆହୁରି କେତେ କ'ଣ ଜାଣିବା ପାଇଁ ଚାହିଁଲେ, କେତେ ପ୍ରକାରର ପ୍ରଶ୍ନ। କେଉଁଟାର ଉତ୍ତର ଦେଲା ସନ୍ଦୀପ, କେଉଁଟାର ଉତ୍ତର ବି ଦେଲାନି। ତାଙ୍କୁ ଛାଡ଼ିଦେଲା, ଏଡ଼େଇ ଗଲା ଓ ଆଶ୍ଚର୍ଯ୍ୟ ହୋଇଗଲା। ଭୂମିକମ୍ପ ଚାରିଆଡ଼େ, ତା ପାଦ ତଳର ମାଟି ହଲୁଛି, ସେ ମାଟି ଉପରେ ପାଦ ରଖିପାରୁନି। ଅଥଚ କେହି ବୁଝିପାରୁନାହାନ୍ତି ଭୂମିକମ୍ପକୁ। ଲୋକମାନେ ନିଶବ୍ଦରେ ଚାଲିଯାଉଛନ୍ତି, ନିର୍ଭୀକ ଭାବରେ, ନିର୍ଲିପ୍ତ ଭାବରେ। ରେଡ଼ିଓର ହିନ୍ଦୀ ଗୀତ ସବୁ ଚମତ୍କାର ନିର୍ଭୟ ସଙ୍ଗୀତ ହୋଇଯାଇଛି। ରାସ୍ତା ଉପରେ ଟେଲିଗ୍ରାଫ ତାଳର ଗୁଡ଼ାକ ଓହଳି ପଡ଼ିଛି। ଦୁଇଟା କୁକୁର ଦୌଡ଼ି ଦୌଡ଼ି ବୁଲୁଥିଲେ, ହଠାତ୍ କାନପାତି ଠିଆ ହୋଇଗଲେ। କିଛି କ୍ଷଣ ସନ୍ଦୀପ ଆଡ଼କୁ ଅନେଇଲେ, ତାପରେ ଦିଆଡ଼କୁ ଦୌଡ଼ିଗଲେ। ସେମାନେ ତେବେ ବୁଝିପାରିଛନ୍ତି। ପାଖ ଘରୁ ଚୂନର ସୁର୍ଖି ଖସି ପଡ଼ିଲା ଝପକିରି, ପ୍ରକୃତରେ ଭୂମିକମ୍ପ ଆରମ୍ଭ ହୋଇଯାଇଛି। ଏଥର ନିଶ୍ଚୟ ଦୌଡ଼ାଦୌଡ଼ି ଆଉ ଚିତ୍କାର ଆରମ୍ଭ ହେବ। ଖୁବ୍ ସାବଧାନରେ ପାଦେ ଦିପାଦ ଆଗେଇ ଗଲା ସନ୍ଦୀପ। କ୍ରମଶଃ ଭୂମିକମ୍ପଟା ବଢ଼ୁଛି, ମାଟି ଉପରେ ପାଦ ରଖିବାରେ ଅସୁବିଧା ହେଉଛି। ଅଥଚ କେହି କିଛି ବି କହୁନାହାନ୍ତି, ଖୁବ୍ ଗୋଟେ ଗ୍ରାହ୍ୟ କରୁନାହାନ୍ତି ନିଶ୍ଚିତ ସମସ୍ତେ। ତେବେ ସନ୍ଦୀପ ଏକୁଟିଆ କ୍ୟାଁ ରାସ୍ତା ଉପରେ ଠିଆ ହେବ? ତା ଅପେକ୍ଷା ଘରକୁ ଫେରିଯିବା ଭଲ, ଝରକା ଆଡ଼େ ତ ସେ ସବୁ ଦେଖିପାରିବ। ଯଦି ସେମିତି କିଛି ଜଣାପଡ଼େ ତେବେ। ଖୁବ୍ ସାବଧାନରେ ପାଦେ ଦିପାଦ ସେ ଆଗେଇ ଗଲା। କ୍ରମଶଃ ଭୂମିକମ୍ପଟା ବଢ଼ୁଛି। ଖୁବ୍ କଷ୍ଟରେ ସେ ଟୁଥପେଷ୍ଟ ଓ ବ୍ରଶ ବାହାର କଲା, ଦାନ୍ତ ଘଷିଲା, ଯେମିତି ସେମିତି ଘଷି ପକାଇଲା। ମୁହଁ ଧୋଉଥିବା ବେଳେ ସେ ନଇଁ ପଡ଼ିଲା। ନଇଁ ପଡ଼ୁ ପଡ଼ୁ ସେ ଥରୁଛି ଭୀଷଣ ଜୋରରେ, ସେ ସମ୍ଭାଳି ପାରୁନି। ଅନୁଭବ କଲା ଠିଆ ହେଲା ମାତ୍ରେ ସେ ପଡ଼ିଯିବ, ତାକୁ ଆଗେଇ ଯିବା ପାଇଁ ପଡ଼ିବ। ତାର ସକାଳୁଆ ଡ୍ୟୁଟି, ଜେନେରାଲ ସିଫ୍ଟ 7:00-12:00, ପୁଣି 3:00-6:00। ଏ ସହରକୁ ସେ ଅଳ୍ପ ଦିନ ହେଲା ଆସିଛି, 6 ମାସ ହେଲା। ଏହା ପୂର୍ବରୁ ସହରଟାରେ ତାର ଦମ୍ ବନ୍ଦ ହୋଇ ଆସୁଥିଲା। କୌଣସି ସହରରେ ସେ ବେଶୀ ଦିନ ରହିପାରେ ନା, ସହର ପୁରୁଣା ହେଲେ ତାକୁ ବନ୍ଦୀ ବନ୍ଦୀ ମନେ ହୁଏ। ସହର ପାଖରେ ଦେବା ପାଇଁ କିଛି ନଥିଲେ ତାର ବେଶ୍ୟା ବେଶ୍ୟା ମନେ ହୁଏ। ବେଶ୍ୟାର ଗୋଟେ ଗନ୍ଧ ଅଛି, ଅଛି କି? ତାର ତ ସେମିତି ମନେ ହୁଏ। ସେହିଭଳି ଗନ୍ଧଟିଏ ସେ ସହରର ଗଳି ଉପଗଳିରୁ ପାଏ, ଅସହ୍ୟ। ଛାଟିପିଠି ହୋଇ ସେ ପଳାଇ ଆସେ। ଏମିତି ପଳଉ ପଳଉ ଆଜି ଏଇ ସହରରେ ତାର ଆସ୍ଥାନ। ସେ ଆଇନା ପାଖକୁ ଗଲା, ଦେଖିଲା ତାର ଦେହ ଏତେ ଜୋରରେ ଥରୁଛି ଯେ ଆଇନାରେ ମୁହଁ ଦେଖି ହେଉନି, ଆଇନାଟା ବି ଥରୁଛି। ସେ ଅନୁମାନ କରି ମୁଣ୍ଡର ବାଳ ସବୁ ସାଉଁଳିଲା, ନା ଆଜି ଆଉ ଗାଧେଇବନି। ସେ ବାହାରକୁ ଆସିଲା, ଆଶ୍ଚର୍ଯ୍ୟ ହେଲା ଏତେ ଡେରି ହେଲାଣି, ଅଥଚ ଭୂମିକମ୍ପଟା ଠିକ୍ ଭାବରେ ଆରମ୍ଭ ହେଇନି, ଖାଲି ଅଳ୍ପ ଅଳ୍ପ ମାଟି ଥରୁଛି, ଘରଦ୍ୱାର ଏଯାଏଁ ଭାଙ୍ଗୁନି କି କୌଣସି ଶବ୍ଦ ବି ହେଉନି। ଜଣେ ରାସ୍ତା କଡ଼ରେ କାନ୍ଥ ଆଡ଼କୁ ମୁହଁ କରି ମୁତୁଛି, ଜଣେ ସାଇକେଲ ଚଳେଇକିରି ଗଲା, ଆଉ ଗୋଟେ ବିସ୍କୁଟ ବାଲା ଗାଡ଼ି ଠେଲି ଠେଲି ଯାଉଛି, ଗୋଟେ ବୁଢ଼ା ଲୋକ ଖବରକାଗଜ ପଢ଼ୁଛି ନିଶ୍ଚିନ୍ତ ମନରେ। ସେ ଆଶ୍ଚର୍ଯ୍ୟ ହେଲା, ସମସ୍ତେ ଭୂମିକମ୍ପକୁ ସହି ନେଉଛନ୍ତି, କେବଳ ମାତ୍ର ସେ ସହିପାରୁନି। ସେ ହଲୁଛି, ଭୀଷଣ ଜୋରରେ ହଲୁଛି। ଚା ଦୋକାନରେ ପହଞ୍ଚି ସେ ଚା ଅର୍ଡ଼ର ଦେଲା, ଦୋକାନୀ ଭିତରକୁ ଆସି ବସିବା ପାଇଁ କହିଲା, ସେ ମନା କରିଦେଇ ଠିଆ ହେଲା। ଦୋକାନର ଟେବୁଲ ଚେୟାର ସବୁ ହଲୁଛି, ଆଲମିରା ଭିତରେ ମିଠେଇ ଗୁଡ଼ାକ ନାଚୁଛନ୍ତି, ଉପରର ଟିଣ ଛାତ ମଧ୍ୟ ହଲୁଛି। ଦୋକାନୀ ପିଲାଟା ଆସି ପଚାରିଲା ଯେ ଗରମ ବରା ଗୁଲୁଗୁଲା ଆଉ ପାକୁଡ଼ି ଅଛି, ଦେବ କି? ସନ୍ଦୀପ ହାତ ହଲେଇ ଦେଲା, ଚା ଗ୍ଲାସ୍ଟା ଧରି ଦୋକାନର ଖୁଣ୍ଟଟା ଉପରେ ଆଉଜି ପଡ଼ିଲା। ଠିକ୍ ଏହି ସମୟରେ ଅଜିତ ବାହାରି ଆସିଲା, ପିଲାଟି ଟେକ୍ନିକାଲ ସେକ୍ସନରେ କାମ କରେ, ତାର ବି କ'ଣ ଜେନେରାଲ ସିଫ୍ଟ, ଡ୍ୟୁଟି ଡ୍ରେସ୍ରେ ସେ ଆସିଛି, ସାର୍ଟ ପ୍ୟାଣ୍ଟରେ ମେସିନ୍ କାଳି ସବୁ ଲାଗିଛି, ମଇଳା ଦେହ, ମୁଣ୍ଡର ବାଳ ସବୁ କଟାଯାଇଛି ଫ୍ୟାସନ୍ କରି। ସନ୍ଦୀପକୁ ଦେଖି ହସିଲା, କହିଲା, ଦୋକାନ ଭିତରକୁ ଗଲେନି? ସନ୍ଦୀପ ହାତ ହଲେଇ ମନା କଲା ଓ କହିଲା ଯେ ସେ ଏମିତି ବାହାରେ ଠିଆ ହୋଇ ଠିକ୍ ଅଛି, କୌଣସି ଅସୁବିଧା ନାହିଁ। ଅଜିତ ଟିକେ ଅନେଇଲା ସନ୍ଦୀପକୁ, ଆଶ୍ଚର୍ଯ୍ୟ ହେଲା, ପଚାରିଲା, କ'ଣ ଆପଣଙ୍କୁ ଜ୍ୱର ଫର ହେଇଛି ନା କ'ଣ? ସନ୍ଦୀପ ଦେହରେ ହାତ ଦେଲା, କପାଳରେ ହାତ ଦେଲା, ଛାତିରେ ବି, ମନ୍ତବ୍ୟ କଲା, ନାଇଁ ତ ଜ୍ୱର ନାହିଁ, କ'ଣ ହେଇଛି, ଏମିତି ଥରୁଛନ୍ତି କାହିଁକି? ମୁଁ ପଡ଼ିଯାଉଛି। ସନ୍ଦୀପ ଏଥର ଧରି ପକାଇଲା ଅଜିତର ହାତ, ଦୋକାନର ଖୁଣ୍ଟକୁ ଆଉଜି ଠିଆ ହେଲା, ଠିଆ ହେଇ ହେଇ ଆଣ୍ଠୁ ହଲେଇଲା, କହିଲା, ମୁଁ ଥଟାକି ନକଲ କରୁନି, ସତ କହୁଛି, ମୋ ପାଦ ତଳେ ମାଟିରେ ଭୂମିକମ୍ପ ହେଉଛି, ମୁଁ ପଡ଼ିଯାଉଛି, ଠିଆ ହୋଇପାରୁନି, ବସିପାରୁନି, ଶୋଇପାରୁନି, ପଡ଼ିଯାଉଛି, ମୋତେ ଖାଲି ଚାଲିବାକୁ ହେବ, ଖାଲି ଚାଲିବାକୁ। ଆଚ୍ଛା, ତମେ କ'ଣ ଜାଣିପାରୁନ ଭୂମିକମ୍ପ ହେଉଛି? ଅଜିତ ଆଶ୍ଚର୍ଯ୍ୟ ହେଲା, ଭୂମିକମ୍ପ କାହିଁ ନା ତ, ସେମିତି ତ କିଛି ବୁଝି ହେଉନି। ସନ୍ଦୀପ ଏଥର ଭାଙ୍ଗି ପଡ଼ିଲା, ମୋର ତେବେ କ'ଣ ହେଇଛି କହିଲ? ମୋର ପାଦ ତଳର ଗୋଟେ ଭୂମିକମ୍ପ ଲାଗୁଛି ମୋତେ। ଅଜିତ ହାତକୁ ଧରି ପକାଇଲା ସନ୍ଦୀପ, ସବୁ ଦୁଃଖକୁ ପୋଛିଦେଲା ଭଳି କହିଲା, ଚାଲ ଯିବା। ଅଜିତ ତା ସାଙ୍ଗରେ ଆଗ ଆଗ କହିଲା, ମୋ ହାତଟା ଛାଡ଼ି ଦିଅନ୍ତୁ। ସନ୍ଦୀପ ଉତ୍ତର ଦେଲା, ମୁଁ ପଡ଼ିଯାଉଛି। ଅଜିତ କହିଲା, କୁଆଡ଼େ ଯାଉଛନ୍ତି? ସନ୍ଦୀପ କହିଲା, ଜାଣେ ନା, ମୋତେ ଚାଲିବା ପାଇଁ ପଡ଼ିବ, ଠିଆ ହେଲେ ପଡ଼ିଯିବି। ଅଜିତ ଏଥର ବିରକ୍ତ ହେଲା, ଟିକେ ରାଗିଲା ଭଳି କହିଲା, ତେବେ ଏକୁଟିଆ ଯାଉନାହାନ୍ତି? ଏକୁଟିଆ ତ ଯାଉଛି, ମାନେ ସମସ୍ତେ ଏକୁଟିଆ ଚାଲନ୍ତି ନିଜ ନିଜ ପାଦରେ, ମୋତେ ଛାଡ଼ି ଦିଅନ୍ତୁ ପ୍ଲିଜ୍। ଅଜିତ ଏଥର ରାଗିଯାଇ ଧମକ ଦେଲା, ଛାଡ଼ିପାରିବିନି ପ୍ଲିଜ୍। ସନ୍ଦୀପ ଗଳାରେ ଅନୁନୟ, କିଆଁ ଛାଡ଼ିପାରିବିନି? ତମେ ବି ମୋ ସାଙ୍ଗରେ ଚାଲିଛ, କ'ଣ ଦରକାର? ଦରକାର କିଛି ନାହିଁ, ଏମିତି ଏ ଭିଡ଼ ଭିତରେ ଚାଲି ହେଉନି ସନ୍ଦୀପ ବାବୁ। ସନ୍ଦୀପ ଏଥର ଅନୁନୟ କଣ୍ଠରେ ଅସହାୟ ହୋଇ କହିଲା, ତମ ପାଖରେ ମୋର କିଛି ଦରକାର ନାହିଁ, ତମକୁ କିଛି କରିବାକୁ ହେବନି, କଥା ବି କହିବାକୁ ହେବନି, ଖାଲି ମୋ ସାଙ୍ଗରେ ଚାଲିବ, ପାଦ ମିଳେଇ ଚାଲିବ, ନହେଲେ ମୁଁ ପଡ଼ିଯିବି ଯେ। ସନ୍ଦୀପ ଅନୁନୟ କଲା ଓ ସେମିତି ଠିଆ ହୋଇ ଆଣ୍ଠୁ ହଲେଇଲା, ଥରେ ପଡ଼ିଯାଉ ଯାଉ ସମ୍ଭାଳି ନେଲା। ଅଜିତ କହିଲା, ରାସ୍ତାରେ ତ ହଜାର ହଜାର ଲୋକ ତୁମ ସାଙ୍ଗରେ ଚାଲୁଛନ୍ତି। ସନ୍ଦୀପ ପୁଣି ଅସହାୟ ଭାବରେ କହିଲା, ମୋ ସାଙ୍ଗରେ କେହି ଜଣେ ହେଲେ ଚାଲୁନାହାନ୍ତି, ମୋ କଥା ଭଳି କେହି ଚାଲୁନାହାନ୍ତି, କହିଲା ଓ ଚାଲିବାକୁ ଆରମ୍ଭ କଲା, ମୁଠା ଭିତରେ ଅଜିତର ହାତ। ଅଜିତ ଟାଣି ହୋଇ ଚାଲିଲା, ଯାଉ ଯାଉ ସନ୍ଦୀପକୁ କହିଲା, ଫେରି ଚାଲନ୍ତୁ, ମୋ କଥା ମାନି ଲେଉଟି ଚାଲନ୍ତୁ। କୁଆଡ଼େ? ଘରକୁ। ଘର ଅପେକ୍ଷା ରାସ୍ତା ଭଲ, ଘରେ ବୁଲିବା ପାଇଁ ସୀମିତ କିଛି ବର୍ଗଫୁଟ ଇଲାକାର ଜାଗା, ରାସ୍ତାରେ ସିଧା ସିଧା ଆଗେଇ ଯାଇ ହୁଏ। ଅଜିତ ଏଥର ଧମକ ଦେଲା, କାକୁତି ମିନତି କଲା, କହିଲା, ପାଗଳାମି କରନ୍ତୁ ନାହିଁ, ମୋର ଯେ ଜେନେରାଲ ସିଫ୍ଟରେ ଡ୍ୟୁଟି ଅଛି, ଆସିଷ୍ଟାଣ୍ଟ ଇଞ୍ଜିନିୟର ସଳା ହାରାମି ନମ୍ବର ୱାନ୍, ଡେରିରେ ପହଞ୍ଚିଲେ ଆବସେଣ୍ଟ ପକାଇଦେବ ପ୍ଲିଜ୍, ପରେ ପୁଣି କଥା ହେବା। ସନ୍ଦୀପର ହାତ ମୁଠା ହୁଗୁଳା ହୋଇଗଲା, ଅଜିତ ହାତ ଛଡ଼ାଇ ଖସି ପଳାଇଲା। ଚାଲୁ ଚାଲୁ ନିଜକୁ ସମ୍ଭାଳି ନେଲା ସନ୍ଦୀପ, ଗୋଟେ ଟେଲିଫୋନ୍ ଖୁଣ୍ଟକୁ ଆଶ୍ରା କରି ଆଉଜି ପଡ଼ିଲା, ପାଦ ଦୁଇଟା ଭୀଷଣ ଭାବରେ ଥରୁଛି। ଅଫିସକୁ ବାଧ୍ୟ ହୋଇଗଲା, ଅଧେରୁ ବେଶୀ ଲୋକ ଆସିଗଲେଣି, ଅଫିସ ସୁପରିଟେଣ୍ଡେଣ୍ଟଙ୍କ ପତା ନାହିଁ, ଦୁଇ ତିନି ଜଣ ଲୋକେ ଗୋଟେ ଟେବୁଲକୁ ଘେରି ଗପ କରୁଛନ୍ତି। ସେ ଦେଖିଲା ଟେବୁଲ ଚେୟାର ସବୁ ଦୋହଲୁଛି, ଥାକରୁ ଫାଇଲ ଗୁଡ଼ାକ ଖସି ପଡ଼ୁଛି, ପିଅନଟା ନିର୍ବିକାର ଭାବରେ ସେସବୁ ଗୋଟେଇ ନେଉଛି, କିନ୍ତୁ ଭୂମିକମ୍ପ ପ୍ରତି କାହାରି ଖାତିର ନାହିଁ। ପ୍ରକୃତରେ କ'ଣ ଭୂମିକମ୍ପ ହେଉନି, କିମ୍ବା ଅନୁଭୂତି ସବୁ ବି ସବଜେକ୍ଟିଭ ହେଉ ହେଉ ଏମିତି ହେଇଯାଉଛି। ସେ ଆଟେଣ୍ଡାନ୍ସ ରେଜିଷ୍ଟରରେ ସାଇନ୍ କଲା, ତାର ପାଦ ଥରୁଛି, କେମିତି ଚେୟାରରେ ସେ ବସିବ? ସେ ଚେୟାର ପାଖକୁ ଗଲା, ଟେବୁଲ ଉପରେ ହାତ ଥୋଇଲା, ବସିବାକୁ ଚେଷ୍ଟା କରୁଥିଲା, କିନ୍ତୁ ବାଲାନ୍ସ ହଜିଯିବା ଭୟରେ ବସିପାରିଲାନି। ହଠାତ୍ ଲକ୍ଷ୍ୟ କଲା ସମସ୍ତେ ତା ଆଡ଼କୁ କୌତୂହଳୀ ହୋଇ ଚାହିଁଛନ୍ତି, ଅନେକ ହସ ଚାପି ରଖିପାରୁନାହାନ୍ତି। ବୁଢ଼ାମାନେ ଆଗ ହସିଲେ, ତାପରେ ଯୁବକମାନେ, ଝିଅମାନେ ତାପରେ। ସମସ୍ତେ ହସିଲେ, ହା ହା କରି ହସିଲେ, ପେଟ ଚାପିକରି ହସିଲେ। ହସୁ ହସୁ କେତେଜଣ ମରିଯିବାର ଉପକ୍ରମ କଲେ। ସନ୍ଦୀପ ଅପ୍ରସ୍ତୁତ ହେଲା। ଭୂମିକମ୍ପ ପାଦ ତଳରେ ଏ ବଜାତମାନେ ହସୁଛନ୍ତି କ୍ୟାଁ? ଜଣେ ତା ପାଖକୁ ଆଗେଇ ଆସିଲା, ସେ ବି ହସୁଥିଲା। ହସ ବନ୍ଦ କରି ଆଗେଇ ଆସିଲା, ଆଗେଇ ଆସୁ ଆସୁ ଦୁଇ ତିନି ଥର ବି ହସିଲା, ପୁଣି ସମ୍ଭାଳି ନେଲା। ସନ୍ଦୀପ ପାଖକୁ ଆସି କାନ ପାଖରେ ଫିସ୍ ଫିସ୍ କରି କହିଲା, ତମେ ଯେ ଲୁଙ୍ଗି ଆଉ ଗଞ୍ଜି ପିନ୍ଧିକିରି ଆଜି ଅଫିସ୍ ଆସିଛ, କଥା କ'ଣ? ଅଫିସରେ ସମସ୍ତେ ଗୋଟେ ବିଷୟରେ ଏକମତ ହେଲେ ଯେ ସନ୍ଦୀପର ମୁଣ୍ଡ ଗୋଳମାଳ, ନିର୍ଘାତ। ଧ୍ୟାତ୍, ଏ ଦୁନିଆରେ କେହି କାହାରିକୁ ବୁଝିପାରନ୍ତି ନାହିଁ। ସମସ୍ତେ ନିଜ ନିଜ ପୃଥିବୀରେ ସୀମାବଦ୍ଧ। କେତେଜଣ ତାକୁ ପରାମର୍ଶ ଦେଲେ ଘରକୁ ଫେରିଯିବା ପାଇଁ, ଜଣେ ତାକୁ ଘରେ ପହଞ୍ଚାଇ ଦେଇ ଗଲାବେଳେ ସନ୍ଦୀପ ଖୁବ୍ ଭାଙ୍ଗି ପଡ଼ିଲା। ଏମିତି ଖରାପ ସମୟ ତାର ଆଗରୁ କେବେ ଆସିନି, ସେ ଏମିତି କେବେ ଭାଙ୍ଗି ପଡ଼ିନଥିଲା। ଆଜି ଏମିତି ଅନୁଭୂତି ଓ ଅଭିଜ୍ଞତା ପ୍ରଥମ। ସାଙ୍ଗରେ ଆସିଥିବା ଲୋକଟି ବୁଝାଇଲା, ଏଇଭଳି ଭାବରେ ମୃତ୍ୟୁ ଆଡ଼କୁ ଆଗେଇ ଯିବା ହେଉଛି ଅର୍ଥହୀନ। ସେ ପଚାରିଲା, ସନ୍ଦୀପ କ'ଣ କୌଣସି ଝିଅକୁ ପ୍ରେମ କରିକିରି ବ୍ୟର୍ଥ ହୋଇଛି କି? ସନ୍ଦୀପ ହସିଲା, ଉତ୍ତର ଦେଲାନି, ହା ହା ଶବ୍ଦ କରି ହସିଲାନି, ମୁର୍କି ମୁର୍କି ହସିଲା। ଲୋକଟି ଫେରିଗଲା। ସନ୍ଦୀପ ତା ଘରକୁ ଆଉଜି ଠିଆ ହେଲା, ତାଲା ଖୋଲିଲାନି, ଭିତରକୁ ପଶିଲାନି। ତାର ପାଦ ଦୁଇଟା ଏବେ ବି ଥରୁଥିଲା ଭୀଷଣ ଭାବରେ। ନା, ସେ ଘରକୁ ପଶିବନି, ତାକୁ ଆଗେଇ ଯିବା ପାଇଁ ପଡ଼ିବ। ଖାଲି ଆଗେଇବାକୁ ହେବ, କୁଆଡ଼େ ସେ ଜାଣେନି, ତଥାପି ତାକୁ ଆଗେଇବାକୁ ହେବ। ଆଜି ଏ କେମିତି ପରିସ୍ଥିତିରେ ପଡ଼ିଛି ସେ କେହି ତାକୁ ବୁଝିପାରୁନାହାନ୍ତି, ସମବେଦନା ଜଣାଉନାହାନ୍ତି। ବଡ଼ କଥା ହେଲା, କେହି ତାକୁ ନିର୍ଭୟ ଆଶ୍ରୟ ଦେଉନାହାନ୍ତି, ଦେଇପାରୁନାହାନ୍ତି ଆଶ୍ରୟ, ଯେଉଁଠି ତାର ଚାଲିବା ବନ୍ଦ ହୋଇଯିବ। ଚାଲିବା ବନ୍ଦ ହେଲେ ପାଦ ହଲିବା ବି ବନ୍ଦ ହୋଇଯିବ। ଏମିତି ଭାବୁ ଭାବୁ ସେ ପହଞ୍ଚିଗଲା ମଲ୍ଲିକାର ଘର ପାଖରେ। ମଲ୍ଲିକା କିଏ? ସନ୍ଦୀପର ପ୍ରେମିକା କେଜାଣି, ସମ୍ପର୍କଟା ସେଇଭଳିଆ। ସନ୍ଦୀପ ଅଫିସ ଯାଏ, ମଲ୍ଲିକା ଘରୁ ଅନେଇ ଥାଏ। ସନ୍ଦୀପ ସିଧା ଚାହେଁ, ମଲ୍ଲିକା ହସିଦିଏ। ସନ୍ଦୀପ କଣେଇ ଚାହେଁ, ମଲ୍ଲିକା ହସିଦିଏ। ଏଇଭଳି ଭାବରେ ଅଫିସ ଯାଏ ସନ୍ଦୀପ, ମଲ୍ଲିକା ମୁଣ୍ଡ କୁଣ୍ଡାଏ, ଗୀତ ଶୁଣେ। ସନ୍ଦୀପର କାମ ଭିତରେ ସେ ମଲ୍ଲିକା କଥା ଭାବେ। ମଲ୍ଲିକା ବହି ଖୋଲା ରଖି ଶୋଇପଡ଼େ ଆଉ ସନ୍ଧ୍ୟା ପାଇଁ ଅପେକ୍ଷା କରେ। ସନ୍ଧ୍ୟା ହେଲେ ରାସ୍ତାକୁ ଅନାଏ, ସନ୍ଦୀପ ଫେରିବ ପରା। ସନ୍ଦୀପ ଅଫିସରୁ ବାହାରି ବନ୍ଧୁମାନଙ୍କ ସାଙ୍ଗରେ ଘୁରି ବୁଲେ। ମଲ୍ଲିକା ଅପେକ୍ଷା କରି କରି କ୍ଳାନ୍ତ ହୋଇପଡ଼େ, ଆକାଶକୁ ଦେଖେ, ରେଡ଼ିଓର କଣ୍ଟା ବୁଲାଉ ବୁଲାଉ କ୍ଳାନ୍ତ ହୋଇପଡ଼େ। ସନ୍ଦୀପ ସାଙ୍ଗମାନଙ୍କ ସାଙ୍ଗରେ ଜମୁ ଜମୁ କ୍ଳାନ୍ତ ହୋଇପଡ଼େ। କ୍ଳାନ୍ତ ହେଲେ ଘରକୁ ଫେରେ। ବସାକୁ ଫେରିବା ବାଟରେ ମଲ୍ଲିକାର ଘର, ତାଙ୍କ ଘରେ ପଶେ। ମଲ୍ଲିକା ଅଭିମାନ କରେ, ସନ୍ଦୀପ ତାର ରାଗ ଭାଙ୍ଗିବାକୁ ଚେଷ୍ଟା କରେ। ମଲ୍ଲିକା ଘରୁ ବାହାରିଯାଏ, ତା ସାନ ଭଉଣୀ ଚନ୍ଦ୍ରିକାକୁ ସନ୍ଦୀପ ଚକୋଲେଟ୍ ଦିଏ। ମଲ୍ଲିକା ପାଇଁ ଆଣିଥିବା ଚିଠି ଚନ୍ଦ୍ରିକା ହାତରେ ଦିଏ। ଚନ୍ଦ୍ରିକା ହେଉଛି ତାଙ୍କର ପୋଷ୍ଟମ୍ୟାନ୍, ବୟସ 15-16। ମଲ୍ଲିକାକୁ ଚିଠି ଦେବା ପୂର୍ବରୁ ଚନ୍ଦ୍ରିକା ତିନି ଥର ଲୁଚେଇ ଲୁଚେଇ ଚିଠିଟାକୁ ପଢ଼ିନିଏ, ତେଣୁ ତାର ଦୁଇ ତରଫରୁ ଲାଭ, ଚକୋଲେଟ୍ ବି ଚିଠି ବି। ମଲ୍ଲିକା ପାଏ ଖାଲି ଚିଠି ଆଉ ସନ୍ଦୀପ ଅନ୍ଧାରରେ ବାହାରି ଆସୁଥିବା ବେଳେ ତା ପିଠିକୁ ଫୁଲଟିଏ ଫିଙ୍ଗି ଦିଏ ମଲ୍ଲିକା। ସନ୍ଦୀପ ଗୋଟେଇ ନିଏ, ଏସବୁ ତେବେ ପ୍ରେମ କି ହେଇଥିବ? ଫୁଲ ଫିଙ୍ଗା ଫିଙ୍ଗି, ଚକୋଲେଟ୍ ଦେବା ନେବା ଓ ଚିଠି, ଏସବୁ କ'ଣ ପ୍ରେମ? ଆମକୁ ଜଣା ନାହିଁ, ଆମ ରୂପ ଅସୁନ୍ଦର ହୋଇଥିବାରୁ କୌଣସି ଝିଅ ଆମକୁ ପ୍ରେମ କରନ୍ତି ନାହିଁ। ଆଜି ସନ୍ଦୀପ କିନ୍ତୁ ପଶିଗଲା ମଲ୍ଲିକା ଘରେ, ତା ପାଦ ଥରୁଥିଲା, ଅସମ୍ଭବ ଭୂମିକମ୍ପ। ମଲ୍ଲିକା ଘରେ ପଶି ଦେଖିଲା ସମସ୍ତଙ୍କ ପରି ଏମାନେ ବି ନିର୍ଲିପ୍ତ ନିର୍ବିକାର। ମଲ୍ଲିକାର ବୋଉ ଶିଳ ପାଖରେ ମସଲା ବାଟୁଥିଲେ, ତାକୁ ଦେଖି ମୁଣ୍ଡରେ ଓଢ଼ଣା ଦେଲେ। ସେ ସନ୍ଦୀପ ସାଙ୍ଗରେ କଥା କହନ୍ତି ନାହିଁ, ତାଙ୍କର ଖୁବ୍ ଲାଜ। ମଲ୍ଲିକା ଓ ଚନ୍ଦ୍ରିକାର ଲାଜ ନାହିଁ। ସନ୍ଦୀପ ଘର ଭିତରକୁ ପଶିଗଲା, ଗଳା ଖଙ୍କାରିଲା। ସେ ଶବ୍ଦ ଶୁଣି ଚନ୍ଦ୍ରିକା ବାହାରି ଆସିଲା। ଚନ୍ଦ୍ରିକା ଫ୍ରକ୍ ଛାଡ଼ି ଆଜି ଶାଢ଼ୀ ପିନ୍ଧିଛି, ଶାଢ଼ୀ ସମ୍ଭାଳ ସମ୍ଭାଳ ଆସିଲା। ଆସି ଦେଖିଲା, ଦେଖି ଆଶ୍ଚର୍ଯ୍ୟ ହେଲା, ଆଶ୍ଚର୍ଯ୍ୟ ହେଇକିରି ହସିଲା। ହସି କହିଲା, ଏ ମା, ତମେ ଏତେବେଳେ? ମଲ୍ଲିକା ତ ନାହିଁ, କ୍ୟାପିଟାଲ ଯାଇଛି, କାଲି ରାତିରେ ମୋ ମାଉସୀ ପୁଅ ଭାଇ ଆସିଥିଲେ, ଆମେ ସବୁ ଫିଲ୍ମ ଯାଇଥିଲୁ, ଆଜି ଲିଙ୍ଗରାଜ ଯାଇଛନ୍ତି, ସାଙ୍ଗରେ ମଲ୍ଲିକା ଯାଇଛି। ପୁଣି ହସିଲା, ହସୁ ହସୁ କହିଲା, ଏ ମା, ତମେ ଲୁଙ୍ଗି ଗଞ୍ଜିରେ ଚାଲି ଆସିଛ ଯେ, ସତରେ ତମକୁ ଏ ବେଶ ଟପ୍ ଦେଖାଯାଉଛି, ସତରେ ମୋ ଆଖି ଛୁଉଁଛି। ସନ୍ଦୀପ କିଛି କହିଲାନି, ମଲ୍ଲିକା ନାହିଁ, ସନ୍ଦୀପ ରାଗିଲାନି, ଖୁସି ହେଲାନି, ଦୁଃଖ କଲାନି। ସେ କ'ଣ ମଲ୍ଲିକା ପାଖକୁ ଆସିଛି? ମଲ୍ଲିକା ପାଖକୁ ନୁହେଁ କି ଚନ୍ଦ୍ରିକା ପାଖକୁ ବି ନୁହେଁ, ଆସେ ସେ ସମୟ କଟେଇବା ପାଇଁ। ଅଥଚ ଚକୋଲେଟ୍, ଚିଠି ଓ ଫୁଲ ସବୁ ବାହାନା, ମିଛ। ତାର ମନ ଭିତରେ ଏସବୁର ସ୍ଥାନ ନାହିଁ। ସେ ଖାଲି ଥରୁଥିଲା, ତାର ପାଦ ହଲୁଥିଲା, ତା ପାଦ ତଳର ମାଟି ହଲୁଥିଲା, କାନ୍ଥ ହଲୁଥିଲା, ଟେବୁଲ ଚେୟାର ଖଟ ଆଉ ଚନ୍ଦ୍ରିକା ବି। ଭୂମିକମ୍ପ, ନିଶବ୍ଦ ଭୂମିକମ୍ପ। ସେ ହଲିଲା ଆଉ ଥରିଲା, ସେ କାନ୍ଥକୁ ଆଉଜି ଠିଆ ହେଲା। ଚନ୍ଦ୍ରିକା ପଚାରିଲା, କ'ଣ ହେଇଛି ତୁମର? ସନ୍ଦୀପ କହିଲା, କିଛି ନୁହେଁ। ଚନ୍ଦ୍ରିକା ପଚାରିଲା, ଦେହ ଖରାପ? ସନ୍ଦୀପ କହିଲା, କିଛି ନୁହେଁ। ଚନ୍ଦ୍ରିକା ଲାଗି ଆସିଲା ସନ୍ଦୀପ ପାଖକୁ, ତାର ଦେହର ଗନ୍ଧ ସନ୍ଦୀପର ନାକରେ, ଚାରିଆଡ଼େ ଅନେଇଲା। ବୋଉ ଆସୁନି ଜାଣି ନିଶ୍ଚିତ ହେଲା। ତାପରେ ସେ ସନ୍ଦୀପକୁ କୁଣ୍ଢେଇ ପକାଇଲା, କୁଣ୍ଢେଇ ପକାଇ ଗାଲରେ ଗାଲ ରଖିଲା। ଗାଲ ରଖିସାରି ଘଞ୍ଚି ଆସିଲା, କହିଲା, ନାହିଁ ତ ଜରଫର ନାହିଁ। ସନ୍ଦୀପ ଆଉ କିଛି କହିଲାନି, ତାର ଛାତିରେ ଚନ୍ଦ୍ରିକାର ଛାତି ଘଷି ହେଇଗଲା, ଉତ୍ତେଜନା ଆସିଲାନି। ସେ କାନ୍ଥକୁ ଭରା ଦେଇ ଖୁବ୍ କଷ୍ଟରେ କହିଲା, ଶୋଷ। ଚନ୍ଦ୍ରିକା ଦୌଡ଼ିଲା ଭିତରୁ, କାଚ ଗ୍ଲାସ୍ରେ ପାଣି ନେଇକରି ଆସିଲା। କାଚ ଗ୍ଲାସ୍ଟି ଭଲକରି ଧୁଆ ହେଇଛି, ଧୁଆ ଗ୍ଲାସ୍ରେ ଫୁଲ ପଡ଼ିଛି, ନାଲି ନାଲି ଫୁଲ। ସନ୍ଦୀପ ଧରିବାକୁ ହାତ ବଢ଼େଇଲା, ଧରିଲା, କିନ୍ତୁ ପାଣି ପିଇପାରିଲାନି, ହାତରୁ ଛିଟକି ପଡ଼ିଲା ଗ୍ଲାସ୍ଟା, ଶବ୍ଦ ହେଲା। ସେ ଶବ୍ଦରେ ମଲ୍ଲିକାର ବୋଉ ଧାଇ ଆସିଲେ, ସନ୍ଦୀପକୁ ଦେଖି ଓଢ଼ଣା ଟାଣି ପଳେଇଲେ ଲାଜରେ। ସନ୍ଦୀପ ଦେଖିଲା ପାଣି ସବୁ ତଳେ ଇଡ଼ି ହେଇଗଲା, ଗ୍ଲାସ୍ଟା ଟୁକୁରା ଟୁକୁରା। ଚନ୍ଦ୍ରିକା ଆଖିରେ ବିସ୍ମୟ, କାଚର ଟୁକୁରା ଗୁଡ଼ାକ ବି ନେଉଛନ୍ତି, ସତରେ କ'ଣ ତେବେ ଭୂମିକମ୍ପ ହେଉଛି? ସନ୍ଦୀପ କିଛି କହିଲାନି। ଚନ୍ଦ୍ରିକା କାଚ ଟୁକୁରା ସବୁ ଉଠାଇ ନେଲା, ପାଣି ପୋଛିଦେଲା, ସନ୍ଦୀପକୁ ଟାଣି ନେଇଯାଇ ଶୁଆଇଦେଲା ଖଟ ଉପରେ ଜବରଦସ୍ତି। ମିଛ କହିବିନି, ଏ ଟଣାଟଣିରେ ଚନ୍ଦ୍ରିକାଠାରେ ହାତ ଲାଗିଯାଇଥିଲା ସନ୍ଦୀପର, କିନ୍ତୁ ସନ୍ଦୀପଟା ଯେମିତି କ'ଣ ଆହମକ, କିଛି ବି କଲାନି। ଚନ୍ଦ୍ରିକା ବାହାରକୁ ଯାଇ ବୋଉକୁ ଦେଖି ଆସିଲା, ଦେଖିସାରି ନିଶ୍ଚିତ ହେଲା। ନିଶ୍ଚିନ୍ତ ହୋଇ ସନ୍ଦୀପ ପାଖକୁ ଲାଗି ଆସିଲା। ସନ୍ଦୀପ ପାଖକୁ ଆସିଲା ବେଳେ ବଖରାର ପର୍ଦ୍ଦା ସବୁ ଟାଣିଟୁଣି ଠିକ୍ କରିଦେଲା, ଦୁଆରର ପର୍ଦ୍ଦା, ଝରକାର ପର୍ଦ୍ଦା ସବୁକିଛି ଠିକ୍ କରିଦେଇ ଆସିଲା। ଆସି ଖଟ ଉପରେ ବସିଲା, ସେଇଠି ବସି ଆଉଜି ପଡ଼ିଲା ସନ୍ଦୀପ ଉପରେ, କହିଲା, ତମେ ବହୁତ ଦୁଃଖୀ ନୁହଁ ସନ୍ଦୀପ ଭାଇ? ସନ୍ଦୀପ କିଛି କହିଲାନି, କହିବାର ଇଚ୍ଛା ଥିଲା, ସୁଖ ଓ ଦୁଃଖର ଅନୁଭୂତି ବୋଧ ମୋର ଆଉ ନାହିଁ, କିନ୍ତୁ କହିପାରିଲାନି, କହିଲାନି, ଚୁପ୍ ରହିଲା। ଚନ୍ଦ୍ରିକା କହିଲା, ମଲ୍ୟପାଟା ପକ୍କା ହାରାମୀ, ତମ ସାଙ୍ଗରେ ଖେଳୁଛି ସନ୍ଦୀପ ଭାଇ, ଜାଣ ମଲ୍ୟପା ତମକୁ ଭଲ ପାଏନି, ସେ କୌଣସି ଗୋଟେ ପୁଅକୁ ଭଲ ପାଇପାରିବନି। ଚନ୍ଦ୍ରିକା ଭାବିଥିଲା ସନ୍ଦୀପ ସକ୍ ପାଇବ, ପାଇଲାନି, ତାର କିଛି ଅନୁଭୂତି ବୋଧ ହୁଏତ ସତରେ ନାହିଁ। ଚନ୍ଦ୍ରିକା ବୁଝିପାରିଲାନି, ସନ୍ଦୀପର ଛାତିରେ ହାତ ରଖିଲା, ହାତ ରଖି ଆଉଁସି ପକାଇଲା, କହିଲା, ତମେ ଦୁଃଖ କରୁଛ ସନ୍ଦୀପ ଭାଇ, ମଲ୍ୟପା ତମକୁ ଭଲ ନ ପାଇଲେ କ'ଣ ହେଲା? ମୁଁ ତ ଅଛି, ବିଲିଭ୍ ମି, ସତ କହୁଛି, ବିଦ୍ୟାରଣ। ସନ୍ଦୀପର ମନ ହେଲା ସେ ଶୋଇଥିବା ଖଟଟା ହଲୁଛି, ଶୋଇ ରହିବାକୁ ତାକୁ କଷ୍ଟ ହେଉଥିଲା, ପେଟ ଭିତରଟା ଘାଣ୍ଟି ହେଉଥିଲା, ବାନ୍ତି ବାନ୍ତି ଲାଗୁଛି, ଅସ୍ୱସ୍ତି ଦେହ ସାରା। ଚନ୍ଦ୍ରିକା ତା ଉପରେ ନଇଁ ପଡ଼ିଲା, ନଇଁ ପଡ଼ିବା ପୂର୍ବରୁ ସତର୍କ ହୋଇ ଚାରିଆଡ଼େ ଅନେଇ ନେଲା। ହଠାତ୍ ନଇଁ ପଡ଼ିଲା ସନ୍ଦୀପର ଛାତି ଉପରେ, ତାର ଓଠ ପାଖକୁ ସନ୍ଦୀପର ଓଠ ଲାଗି ଆସୁଥିଲା। ଠିକ୍ ସେତିକିବେଳେ ସନ୍ଦୀପର ପେଟ ଭିତରକୁ ଗୋଟେ ଅସ୍ଥିରତା ଖେଳିଗଲା ଦେହ ସାରା, ଚନ୍ଦ୍ରିକାର ଗନ୍ଧ ତା ଦେହ ସାରା। ଅସହ୍ୟ ଭାବରେ ସନ୍ଦୀପ ବାନ୍ତି କରି ପକାଇଲା ଭକ୍ କରି ଚନ୍ଦ୍ରିକା ଉପରେ। ଚନ୍ଦ୍ରିକା ରାଗିଲାନି, ଉଠିସାରି ମୁହଁ ଧୋଇ ଆସିଲା, ସନ୍ଦୀପର ମୁହଁ ଓ ଦେହରୁ ବାନ୍ତି ପୋଛିଦେଲା, ଖଟ ଓ ବିଛଣାକୁ ପୋଛିଦେଲା, ବିଛଣା ଚାଦର ବଦଳେଇଦେଲା, ଖଟ ବଦଳେଇଲା ନାହିଁ, ଓଦା ଟାୱେଲରେ ସନ୍ଦୀପକୁ ପୋଛିଦେଲା, ଦେହର ଗଞ୍ଜି କାଢ଼ି ନେଇଗଲା କାଚିଦେବାକୁ। ସନ୍ଦୀପର ନାକରେ ବାନ୍ତିର ଗନ୍ଧ, ସେ ଦୁର୍ବଳ, ତାର ଚାରିପାଖର ପୃଥିବୀ ହଲୁଛି, ଖଟ, ଟେବୁଲ, ଚେୟାର, ଘର ସବୁକିଛି, ପ୍ରେମ, ସତ୍ୟ, ଶିବ ଓ ସୁନ୍ଦର, ତାର ସବୁ ମୂଲ୍ୟବୋଧରେ ଭୟଙ୍କର ଭୂମିକମ୍ପ ଅନୁଭୂତିରେ ବି। ଚନ୍ଦ୍ରିକା ତାକୁ ଶୁଆଇଦେଲା ଖଟରେ, କହିଲା, ଶୋଇପଡ଼, କହିସାରି ବାହାରିଗଲା। ବାହାରିଗଲା ବେଳେ କବାଟ ଝରକା ବନ୍ଦ କରିଦେଲା। ସନ୍ଦୀପର ଆଖିରେ ନିଦ ନାହିଁ, ତଥାପି ଶୋଇ ରହିଲା, ନିଦ ଆସିଲାନି, ଶୋଇ ରହିଲା। ଶୋଇ ଶୋଇ କଡ଼ଲେ ଉଠିଲା ଭୂମିକମ୍ପ, ଖଟ ଥରୁଛି, ଛାତର ସିଲିଂ ଫ୍ୟାନ୍ଟା ବି ଆଗେଇ ଆସୁଛି ତଳକୁ, ପାଖରେ କେହି ନାହିଁ, କେହି କିଛି ବି କହୁନାହାନ୍ତି, ଚେଇଁ ରହିଲା। କିଏ ଦୁଆର ବନ୍ଦ କଲା, କିଏ ଚାଲିଗଲା ଧୀର ପାଦ ଶବ୍ଦରେ ତା କଡ଼ ଦେଇ। ଆଲୁଅ କୁଆଡ଼େ ଚାଲିଯାଉଛି, ଲିଭି ଯାଉଛି, କ୍ରମଶଃ ଶବ୍ଦ ସବୁ ବି ଲିଭି ଯାଉଛି, ଖାଲି ଘଡ଼ିର ଶବ୍ଦ ଜଳି ଉଠୁଛି, ଆଲୁଅ ଜଳି ଉଠୁଛି, ଆହୁରି ଜଳି ଉଠୁଛି, ଜଳି ଉଠି ସବୁକିଛି ଜାଳି ଦେଉଛି, ନିଜକୁ ଜାଳି ଦେଉଛି, ଜାଳି ପଡ଼ି ପାଉଁଶ ହେଉ ହେଉ ନିଜ ରାସ୍ତାରେ ନିଜେ ଘୁରି ବୁଲୁଛି। ଏଆଡ଼େ ସିଆଡ଼େ ସବୁଆଡ଼େ ଭୂମିକମ୍ପର ଶବ୍ଦ, ଧଡ଼ ଧଡ଼, ମଡ଼ ମଡ଼, ଘଡ଼ିର ଶବ୍ଦ ଭାସି ଆସୁଛି, ଟିକ୍ 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 ଟିକ୍, ପୁରୁଣା ଘଡ଼ି, ତଥାପି ସେ ଜାଗି ରହିଛି। ଘଡ଼ିର ଶବ୍ଦ ଲିଭି ଯାଉଛି, ଜଳୁଛି, ନିଦ ଉଡ଼ିଯାଉଛି, ଡେଣା ଝପଟାଇ ଉଡ଼ିଯାଉଛି, କେଉଁଠି ସୂର୍ଯ୍ୟ ଅସ୍ତ ହୁଏ। ଆଲୁଅ ଜଳି ଉଠୁଛି, ନିରବତାର ଆଲୁଅ, ଅନ୍ଧକାରର ଆଲୁଅ, ଟ୍ରେନ୍ ଦୌଡ଼ି ଚାଲିଛି, କେହି ନାହିଁ, ଏକା, କେହି ନାହିଁ, ଆଉ କେହି ନାହିଁ। ଟ୍ରେନ୍ ଚାଲିଯାଉଛି ବଂଶୀ ବଜେଇ, ଆଲୁଅ ଦେଖେ। ବିଛଣା ଦୌଡ଼ି ଯାଉଛି ଟ୍ରେନର ଝରକା ପାଖକୁ। ଝମ୍ 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 ବ୍ରିଜ ଡେଇଁ ଯାଉଛି। ଟ୍ରେନ ଚାଲି ଯାଉଛି। ତାଳ ଦେଇ ନିଦ ଧାଇଁ ଯାଉଛି। ଧୂଳି ଉଡ଼େଇ ଝାଳ ଝରେଇକିରି ସନ୍ଦୀପ ଚିତ୍କାର କରି ଉଠିଲା। ସନ୍ଦୀପ ଖୁବ୍ ଜୋରରେ ଚିତ୍କାର କଲା, ଭୂମିକମ୍ପ ଭୂମିକମ୍ପ।